ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। जुहार पहला मुखिया खबर पश्चिम एशिया न शांति थापना लगी कूटनीति आउ आलोचना के भारत जोर दे आसुचे कहले प्रधानमंत्री। विधानसभा न आज राजस्व श्रम विभाग खर्चा दाबी उपरे चलीचे आलोचना। ओडिशा न जल जीवन मिशन दुई नंबर खेप कार्यकारिता लगी केन्द्र जलशक्ति मंत्रणालय आ राज्य सरकार भितर है बुझामणा पत्र स्वाक्षरित। इबचर बिल अपरिवर्तित रहला खुचरा बिजली बिल आउ बुर्ला भीमसार न अग्नि निरापत्ता लगी व्यवहार होगा कृत्रिम बुद्धिमत्ता अग्निशम सेवा महानिर्देशकों सूचना। एत्र पूरा खबर पश्चिम एशियान शांति थापना लगी कूटनीति आलोचना के भारत जोर दे आसुचे बोली प्रधानमंत्री नरेन्द्र मोदी कहिछन। पश्चिम एशियान लागि रहिथिबा संघर्ष आउ इथि लागि भारत न देखा देथिबा स्थिति के नेकिरि प्रधानमंत्री नरेन्द्र मोदी आज राज्यसभान वक्तव्य रखिकिरि कहिछन। उपसागरीय क्षेत्र देखिरि जहाज करुथिबा जहाज मानक लागि हरमुज प्रणाली के खुलबार लागि भारत सबुबेले दाबी करुछि। भारत के निरवच्छिन्न भाबे ग्यास पेट्रोल डीजेल आउ सार बागिर दर पहुंचाबा लागि हरमुज प्रणाली खुलबारटा बहुत जरूरी आए। पश्चिम एशियान शांति थापना लगी भारतीय संसद नु मिलित सुर उठवार कथा बोली प्रधानमंत्री कहिछन। विधानसभा बजेट अधिवेशन दुई नंबर खेप्र बार नंबर दिने आइजभिल कटक एससीबी मेडिकल अग्निकाण्ड घटना के नेकरी गृह कार्य प्रभावित होता। विरोधी बीजेडी आ कंग्रेस सदस्य हो हल्ला लगे प्रश्नकाल आ शून्यकाल बाधाप्राप्त होता। विरोधी किल्लागगा लगे आइजभिल बाचस्पति सुरमा पाढ़ी गृह के बार बार मुलतवी रखिथिले। विरोधी हो हल्ला भितरे आज गृहन राजस्व विपर्य परिचालना विभाग आ श्रम विभाग खर्चा दाबी उपरे आलोचना चलीचे। मंत्री सुरेश पूजारी 2026-27 आर्थिक बजट राजस्व विभाग 2271 कोटी 33,48,000 टंकार खर्चा दाबी उपस्थापन करिछन्। राज्य सरकार तरफ गला दुई बछर भितर भिन भिन वनीकरण योजना थी 4,36,73,000 गछ जगा जाइछे बोली जंगल आ परिवेश मंत्री गणेशराम सिंह खुंटिया कहिछन। आज विधानसभान विधायक शारदा प्रसाद नायकंकर प्रश्नर उत्तर थी मंत्री श्री खुंटिया कहिछन। जगा जाइथिबा गछ मानकर देखरेख वन विभाग तरफ करा जाउछे। इथिलागी 2023-24 आर्थिक बछरे 200 कोटी आ 2024-25 आर्थिक बछरे 150 कोटी नु अधिका टंका खर्चा करा जाइछि। गला 5 बछर भितरे सारा राज्य खणी आ शिल्प कारखाना लागि 12,769 हेक्टर जंगल जमी बढ़िछे। इथि 3,72,418 गछ जगा जाइछि बोली जंगल विभाग मंत्री कहिछन्। मंत्री आहुरी कहिछन् राज्यर भिन भिन जगान जंगल निआ रोकबार लागि सरकारक तरफ बहुते पदक्षेप निया जाउछि। जंगल भित्रिया आउ सीमना इलाका मानके अग्नि प्रशमन रेखा तयार करा जाइछि। इतार सहित वनाग्नि अवरोध प्रशिक्षित दल गठन करा जाइछि। जंगल निआ रोकबार लागि 261 गाड़ी 1,073 अग्नि निरापक उपकरण आ भरपूर परिमाण थी अग्नि सुरक्षा किट जुगे दिया जाइछे। ठीक समय थी जंगल निया के ठाप करबार लागि सिमलीपाल न कृत्रिम बुद्धिमत्ता कैमरा लगा जाइछे बोली मंत्री श्री खुंटिया कहिछन्। राज्य समुद्र खणी जिल्ला मानके प्राकृतिक विपर्यर मुकाबला लागि गला दुई बछर भितरे 580 हेक्टर इलाकान हेन्ताल वन सृष्टि करा जाइछे बोली जंगल आ परिवेश मंत्री गणेशराम सिंह खुंटिया गृह के सूचना दिछन। मंत्री कहिछन 2024-25 आर्थिक बछरे 391 हेक्टर आउ 2025-26 आर्थिक बछरे 199 हेक्टर हेन्ताल वन सृष्टि करा जाइछे। दुई बछर भितरे राजनगर नु सबुनु जह 314 हेक्टर बालेश्वर नु 165 आ भद्रक जिल्लान 55 हेक्टर हेन्ताल वन सृष्टि करा जाइछे बोली मंत्री श्री खुंटिया कहिछन्। ओडिशान जल जीवन मिशन दुई नंबर खेप्र कार्यकारिता लगी केन्द्र जलशक्ति मंत्रणालय आ राज्य सरकार भितरे गोटे बुझामणा पत्र स्वाक्षरित होती। नुआदिल्ली न होता बुझामणा पत्र स्वाक्षर कार्यक्रम थी भुवनेश्वर लोकसेवा भवन परिसर आवासी जरी मुख्यमंत्री मोहन चरण माझी जोग देते। नुआदिल्ली कार्यक्रम थी केन्द्र जलशक्ति मंत्री सीआर पाटिल और विभाग राष्ट्रमंत्री बी सोमन्ना उपस्थित थे। सूचना अनुसार जल जीवन मिशन के 2028 मसीहत कार्यकारी करार लगी किदिन आगुन केन्द्र कैबिनेट जल जीवन मिशन जरिए देशर 73.3% परिवार के पाइप जरिए पीबार पान जुगे दिया जाए। मिशन दुई नंबर खेपती योजना के ओडिशान आहरी बरकस करवा लगी राज्य सरकार तरफ रोडमैप तैयार करा जाए बोली ई अवसर मुख्यमंत्री श्री माझी कहिछन्। ମିଶନ ଶକ୍ତି ବିଭାଗ ତରଫୁ ଆଜି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ଆଉ ମହାସଂଘମାନଙ୍କୁ ସୁଧ ରିହାତି ସଙ୍ଗେ ରିଭଲଭିଙ୍ଗ୍ ଫଣ୍ଡ, ଗୋଷ୍ଠୀ ବିନିଯୋଗ ପାଣ୍ଠି ଆଉ ସାମାଜିକ ସୁରକ୍ଷା ପାଣ୍ଠି ପ୍ରଦାନ କରାଯାଇଛି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପରିସରର ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର 276,000 ଅଧିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 208,35,00,000 ଟଙ୍କାର ସୁଧ ଛାଡ଼ ଟଙ୍କା ବାଣ୍ଟିଛନ୍। ଋଣର ସୁଧ ଫେରାବାରୁ ମହିଳାମାନଙ୍କର ଉଦ୍ୟୋଗୀ ହେବାର ସପନ ସାକାର ହୋଇପାରବା ବୋଲି ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ତରଫୁ 2026-27 ଆର୍ଥିକ ବର୍ଷ ଲାଗି ବିଲ୍ ବିଦ୍ୟୁତ୍ ଟାରିଫ୍ ଅପରିବର୍ତ୍ତିତ ରଖାଯାଇଛି। ଇତାର ସହିତ ଲଗାତାର 5 ବର୍ଷ ହେଲା ରାଇଜେ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ବଢ଼ା ନାଇଯାଇ। ଇ ବାବଦେ ବିଦ୍ୟୁତ୍ ନିୟାମକ ଆୟୋଗର ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇକରି କହିଛନ୍, ଇଥର ବିଦ୍ୟୁତ୍ ବିତରଣ କମ୍ପାନୀମାନେ କରୁଥିବା ଖର୍ଚ୍ଚା ବାବଦେ ସିଏଜି ଅଡିଟ୍ କରାଯିବା। ଇତାର ସହିତ 50% ଅଧିକା କ୍ଷତି ସହୁଥିବା ଫିଡର୍ମାନଙ୍କେ ସ୍ମାର୍ଟ ମିଟର ଲଗାଯିବା। ସ୍ମାର୍ଟ ମିଟରକେ ନେଇକରି ଉପଭୋକ୍ତାମାନଙ୍କ ତରଫୁ ହେଉଥିବା ଅଭିଯୋଗକେ ନଜରଟି ରଖିକରି ସ୍ମାର୍ଟ ମିଟର ସଫ୍ଟୱେୟାରମାନଙ୍କର ଅଡିଟ୍ ତୃତୀୟ ପକ୍ଷ କମ୍ପାନୀ ତରଫୁ କରାଯିବା। 10 କିଲୋୱାଟ୍ରୁ ଅଧିକା ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାମାନେ ଦିନର 10ରୁ ଉପରବେଳା 4 ବଜେ ଭିତରେ ବେଶୀ ବିଜୁଳି ବ୍ୟବହାର କଲେ 10% ରିହାତି ଦିଆଯିବା। ଧାରିତ ସମିତି ଅନ୍ଲାଇନ୍ ଜରିଏ ବିଲ୍ ଜମା କଲେ ଉପଭୋକ୍ତାମାନଙ୍କୁ 4% ଛାଡ଼ ମିଳିବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍। ବୁର୍ଲା ଭୀମସାର ଅଗ୍ନି ନିରାପତ୍ତା ଲାଗି ଆଇବା ଦିନେ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନିଆଯିବା ବୋଲି ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍। ଭୀମସାର ପରିସର ଆଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିକରି ଶ୍ରୀ ଷଡ଼ଙ୍ଗୀ ଭୀମସାର ବାଗିର ଗୋଟେ ପୂର୍ଣ୍ଣ ଡାକ୍ତରଖାନାର ସବୁ ଦିଗ୍କେ ଚିନ୍ତା କରିକରି ପଦକ୍ଷେପ ନେବାରକେ ପରାମର୍ଶ ଦେଇଛନ୍। ଏଆଇ କ୍ୟାମେରା ଲାଗିଲେ ନିଆଁକେ ଆୟତ୍ତ କରିବା ଲାଗି ବହୁତ ସାହାଯ୍ୟ ମିଳିବା ବୋଲି ଶ୍ରୀ ଷଡ଼ଙ୍ଗୀ ଏ ଅବସରରେ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 132 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଦେବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସଂକ୍ରାମକ ରୋଗ ଯକ୍ଷ୍ମା ଟିବି ବାବଦେ ଲୋକମାନଙ୍କର ଭିତରେ ସଚେତନତା ସୃଷ୍ଟି ଲାଗି ଫି ବଛର ମାର୍ଚ୍ଚ 24 ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି। ଏ ବଛର ବିଶ୍ୱ ଯକ୍ଷ୍ମା ଦିବସର ବାର୍ତ୍ତା ରହିଛି, ଦେଶମାନଙ୍କର ନେତୃତ୍ୱ ଆଉ ଜନସହଯୋଗ ବୋଲେ ଆମେ ଯକ୍ଷ୍ମା ରୋଗକେ ଶେଷ କର୍ମା। 2030 ତକ୍ ପୂର୍ତ୍ତିନୁ ଯକ୍ଷ୍ମା ଦୂର କରବାର୍ ଲାଗି ମିଳିତ ଜାତିସଂଘ ଲକ୍ଷ୍ୟ ରଖିଛି। ଏ ଲକ୍ଷ୍ୟ ହାସଲ କରିବା ଲାଗି ଭାରତ ସରକାରଙ୍କ ତରଫରୁ ବି ବହୁଟେ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ନିକ୍ଷୟ ପୋଷଣ ଯୋଜନାଟି ପୁଷ୍ଟିକର ଆହାର ଲାଗି ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍। ଡାକ୍ତରଖାନାମାନଙ୍କେ ଟ୍ରୁନାଟ୍ ମେସିନ୍ ଜରିଏ ଯକ୍ଷ୍ମା ରୋଗର ପରୀକ୍ଷା କରାଯାଇକରି ସଂକ୍ରମିତମାନଙ୍କୁ ମାହାଲିଆ ଉଷୁ ଦିଆଯାଉଛି। 2 ହପ୍ତାହ ଅଧିକା ସମୟ ତକ୍ ଖାସି ହେଲେ ତୁର୍ତ୍ତି ପରୀକ୍ଷା କରବାରକେ ସ୍ୱାସ୍ଥ୍ୟ ବିଭାଗ ତରଫୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯକ୍ଷ୍ମା ଦିବସ ଅବସରରେ ରାଜ୍ୟ ସରକାର ଟିବି ମୁକ୍ତ ଓଡ଼ିଶା ଗଠନ ଲାଗି ପ୍ରତିବଦ୍ଧ ଆନ୍ ବୋଲି କହିଛନ୍। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ ଏହି ଦିବସ ଅବସରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହିତ ସମକର ଚେଷ୍ଟାଥି ଯକ୍ଷ୍ମା ମୁକ୍ତ ଭାରତ ଗଠନ ସମ୍ଭବ ଆଏ ବୋଲି କହିଛନ୍। ବୌଦ୍ଧ ଟାଉନହଲ ପରିସର ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ପୌରାଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଗାନ୍ଧୀ କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ଆଉ ସାମ୍ବାଦିକ ନୃସିଂହ ଗୁରୁଙ୍କର 125 ନମ୍ବର ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ସମ୍ବଲପୁର ମନ୍ଦଲିଆ ନୃସିଂହ ଗୁରୁ ପାର୍କ ନଥିବା ତାଙ୍କର ପ୍ରତିମୂର୍ତ୍ତି ଏହି ଅବସରରେ ଅତିଥିମାନେ ଫୁଲମାଲା ଚଢ଼ିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଆଦିତ୍ୟ ପ୍ରସାଦ ପାଢ଼ୀ, ଆଗର ସାଂସଦ ଭବାନୀ ଶଙ୍କର ହୋତା, ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ପାଇକମାଲର ଥିବା ପ୍ରସିଦ୍ଧ ନୃସିଂହନାଥ ପୀଠନ ଆଇବା ମାସ 27 ରୁ ମେ 1 ତାରିଖ ତକ ବୈଶାଖ ମେଳାର ଆୟୋଜନ କରାଯିବା। ମେଳା ଆୟୋଜନ ଲାଗି ପ୍ରଶାସନ ତରଫୁ ଆଜି ହୋଇଥିବା ପ୍ରସ୍ତୁତି ବୈଠକ ଇ ବାବଦେ ନିଷ୍ପତ୍ତି ନିଆଯାଇଛି। ଇ ବଛର ମେଳାକେ ଶାନ୍ତି ଶୃଙ୍ଖଳାର ସହିତ ଜାକଜମକ୍ତି ପାଳନ କରବାର୍ ଲାଗି ଧାରିଜ କରାଯାଇଛି। ଏଥିଲାଗି ପ୍ରଶାସନ ତରଫୁ ସବୁ ବ୍ୟବସ୍ଥା କରବାର୍ ଲାଗି ଭିନ୍ ଭିନ୍ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ଆଇବା ବଛର ହେବାରକେ ଥିବା ଜନଗଣନା ଲାଗି ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫୁ ଜନଗଣନା ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆଜି ମୂଲ ହୋଇଛି। କାର୍ଯ୍ୟକ୍ରମ ଆଇବା 26 ତାରିଖ ତକ୍ ଚାଲବା। ପାଣିପାଗ ରାଇଜେ ଆଇବା 3 ଦିନ ଭିତରେ ଦିନର ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ୍ ବଢ଼ିପାରେ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ କାଲବୈଶାଖୀ ପ୍ରଭାବତି ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ପଶ୍ଚିମ ଏସିଆନ ଶାନ୍ତି ସ୍ଥାପନା ଲାଗି କୂଟନୀତି ଆଲୋଚନାକେ ଭାରତ ଜୋର ଦେଇ ଆସୁଛି କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭାନ ଆଜି ରାଜସ୍ୱ ଶ୍ରମ ବିଭାଗର ଖର୍ଚ୍ଚା ଦାବି ଉପରେ ଚାଲିଛି ଆଲୋଚନା। ଇ ବଛର ବିଲ୍ ଅପରିବର୍ତ୍ତିତ ରହିଲା ଖୁଚୁରା ବିଜୁଳି ବିଲ୍ ଆଉ ବୁର୍ଲା ଭୀମସାନ ଅଗ୍ନି ନିରାପତ୍ତା ଲାଗି ବ୍ୟବହାର ହେବା କୃତ୍ରିମ ବୁଦ୍ଧିମତା ଅଗ୍ନିଶମ ସେବା ମହାନିର୍ଦ୍ଦେଶକଙ୍କ ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।